ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବରଗଡ଼ ଧନୁଯାତ୍ରା ମହୋତ୍ସବଥି ଗଲାକାଲ ରଙ୍ଗମହଲନ ରାଜ ଅତିଥି ଭାବେ ଯୋଗ ଦେଇକରି କଂସ ମହାରାଜକୁ ବରଗଡ଼ ଲାଗି ବିକାଶ ପ୍ରକଳ୍ପର ହିସାବ ଦେଇଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ 1362 କୋଟି ନୁ ଅଧିକା ଟଙ୍କାର 123ଟା ପ୍ରକଳ୍ପ ଶିଳାନ୍ୟାସ ଆଉ ଉଦ୍ଘାଟନ କରିଛନ୍। ରଙ୍ଗମହଲନ ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲା ଲାଗି ମଞ୍ଜୁର ହୋଇଥିବା 380 କୋଟି ଟଙ୍କାର 4ଟା ପ୍ରକଳ୍ପ ବିଲ୍ ଘୋଷଣା କରିଛନ୍। ରଙ୍ଗମହଲ ମଚାନ୍ ମୁଖ୍ୟମନ୍ତ୍ରୀ ଦୁର୍ନୀତିଖୋରମାନଙ୍କୁ ଚେତାବନୀ ଦେବାର ସହିତ କହିଛନ୍, ଧନୁଯାତ୍ରା ହେଉଛି ଭାରତର ସାଂସ୍କୃତିକ ଅର୍ଥନୈତିକ ମଡେଲର ଉଦାହରଣ। ଧନୁଯାତ୍ରାକେ ୟୁନେସ୍କୋ ମାନ୍ୟତା ଲାଗି ଚେଷ୍ଟା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଯେଉଁ ପ୍ରତିଶ୍ରୁତି ମୁଁ ଦେଇଥିଲି ଯେ ସ୍ଥାୟୀ ରାଜମହଲ ହେବ, ତାହା ମଧ୍ୟ 13 କୋଟି ଟଙ୍କାରେ ହେବା ପାଇଁ ଆଜି ତାର ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା, ଏବଂ ଆପଣଙ୍କର ଯେଉଁ ଆନିକଟ ହେବ ଜିରା ନଦୀରେ 115 କୋଟି ଟଙ୍କାରେ, ତାହା ମଧ୍ୟ ଆଜି ତାର ଶିଳାନ୍ୟାସ କରାଗଲା। ଆଜି ମୋଟାମୋଟି ଭାବରେ ପାଖାପାଖି 1400 କୋଟି ଟଙ୍କାର 123ଟିରୁ ଅଧିକ ପ୍ରକଳ୍ପକୁ ତାର ଶୁଭାରମ୍ଭ କରାଯାଇଛି।
କାର୍ଯ୍ୟକ୍ରମଟି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଜିଲ୍ଲାର ବିଧାୟକମାନଙ୍କ ସହିତ ଅଲଗାମାନେ ଉପସ୍ଥିତ ଥିଲେ। ରାଜ୍ୟସ୍ତରୀୟ ବୀରତା ଦିବସ 2025 ଆଉ ଶହୀଦ ମାଧୋ ସିଂ ସ୍କୃତି ସମାରୋହ ବରଗଡ଼ ଜିଲ୍ଲାର ଘେନ୍ସନ ଆୟୋଜନ କରାଯାଉଛି। ଅନୁସୂଚିତ ଜାତି ଜନଜାତି ଉନ୍ନୟନ ବିଭାଗ ତରଫରୁ ହେବାକୁ ଥିବା ଏହି କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏ ଅବସରରେ ମୁଖ୍ୟମନ୍ତ୍ରୀ ଭିନ୍ ଭିନ୍ କାର୍ଯ୍ୟକ୍ରମଟି ବିଲ୍ ଯୋଗଦେବେ ବୋଲି ଜଣାପଡ଼ିଛି। ରାଇଜେ ଆଇବାକାଲିଠାନୁ ଶ୍ରୀଅନ୍ନ ଅଭିଯାନ ଜରିଏ ମଡ଼ିଆ ଘିନା ମୂଲ ହେବା ପ୍ରକ୍ରିୟା ମାର୍ଚ୍ଚ 31 ତକ ଚାଲବା। ଇ ବଛର କ୍ୱିଣ୍ଟାଲ ପିଛା 4886 ଟଙ୍କା ଦରଥି ସରକାର ମଡ଼ିଆ ଘିନ୍ବେ। ମଡ଼ିଆ ବିକ୍ଲା ଉତ୍ରୁ ଚାଷୀମାନେ ଆଧାର ଲିଙ୍କ୍ ଥିବା ବ୍ୟାଙ୍କ ଖାତା ଜରିଏ ନିଜର ପ୍ରାପ୍ୟ ପାଇପାରିବେ। ଇ ବାବଦ ଅଧିକା ଜାଣିବା ଲାଗି ଚାଷୀମାନେ ପାଖର ବ୍ଲକ କୃଷି ଅଧିକାରୀଙ୍କ ସାଙ୍ଗେ ଯୋଗାଯୋଗ କରିପାରିବେ ବୋଲି କୃଷି ବିଭାଗ ତରଫରୁ ସୂଚନା ଦିଆଯାଇଛି। ଓଡ଼ିଶା କୃଷି ଶିଳ୍ପ ନିଗମ, ରାଜ୍ୟ ବିହନ ନିଗମ ଲିମିଟେଡ୍ ଆଉ ରାଜ୍ୟ କାଜୁ ଉନ୍ନୟନ ନିଗମ ତରଫରୁ 6,47,597 ଟଙ୍କାର ଲାଭାଂଶ ରାଜ୍ୟ ସରକାରଙ୍କୁ ଦିଆଯାଇଛି। ଭୁବନେଶ୍ୱର ଲୋକସେବା ଭବନ ଗଲାକାଲି ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କର ଉପସ୍ଥିତି ରାଜ୍ୟ ସରକାରଙ୍କୁ ଏହି ଲାଭାଂଶ ହସ୍ତାନ୍ତର କରାଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପରିଚାଳିତ 10-12 ଶ୍ରେଣୀ ପରୀକ୍ଷା କାର୍ଯ୍ୟସୂଚୀ ପରିବର୍ତ୍ତନ କରାଯାଇଛି। ମାର୍ଚ୍ଚ 3 ହେବାରକେ ଥିବା 10 ଶ୍ରେଣୀର ଏନ୍ସିସି ଏଲିମେଣ୍ଟସ୍ ଅଫ୍ ବୁକ୍ କପିଂ ଆଣ୍ଡ ଆକାଉଣ୍ଟେନ୍ସି ସହିତ 11 ଭାଷା ପରୀକ୍ଷା ସୂଚୀ ପରିବର୍ତ୍ତନ କରାଯାଇକରି ମାର୍ଚ୍ଚ 11 କରବାରକେ ଧାରିଜ କରାଯାଇଛି। ସେହିଦିନ ହେବାରକେ ଥିବା 12 ଶ୍ରେଣୀ ଲିଗାଲ୍ ଷ୍ଟଡିଜ୍ ପରୀକ୍ଷାକେ ଏପ୍ରିଲ 10 କରାଯିବା ବୋଲି ବୋର୍ଡର ବିଜ୍ଞପ୍ତି କୁହାଯାଇଛି। ସୂଚନା ଅନୁସାରେ ଫେବୃୟାରୀ 17 ବୋର୍ଡ ପରୀକ୍ଷା ମୂଲ ହୋଇକରି 9 ତକ ଚାଲବା। ଇଂରାଜୀ ନୂଆବଛର ଅବସରରେ ଆଇବାକାଲ ମହାପ୍ରଭୁମାନଙ୍କର ଦର୍ଶନ ଲାଗି ପୁରୀ ଶ୍ରୀମନ୍ଦିର ଆଇଷ୍ଠାନୁ ଶ୍ରଦ୍ଧାଳୁମାନଙ୍କର ଭିଡ୍ ଲାଗି ରହିବା। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ଆଉ ଜିଲ୍ଲା ପ୍ରଶାସନ ତରଫରୁ ଜବର ତୟାରୀ କରାଯାଇଛି। ନୂଆବଛର ଅବସରରେ ଶାନ୍ତି ଶୃଙ୍ଖଳାର ସହିତ ଭକ୍ତମାନଙ୍କ ଲାଗି ଗଲାକାଲି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କର ଅଧ୍ୟକ୍ଷତାରେ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଯୋଗ ଦେଇକରି ମୁଖ୍ୟ ଶାସନ ସଚିବଙ୍କୁ ନୂଆବଛର ଲାଗି ପ୍ରଶାସନର ତୟାରୀ ବାବଦେ ସୂଚନା ଦେଇଛନ୍। ଆଜି ରାତି 11 ରାତି 2 ତକ ମହାପ୍ରଭୁମାନଙ୍କର ପହୁଡ଼ ନୀତି ହେବା। 2 ଦ୍ୱାରଫିଟା ନୀତି କରାଯାଇକରି ଭକ୍ତମାନଙ୍କ ଲାଗି ଦର୍ଶନ ଲାଗି ମନ୍ଦିର ଖୋଲାଯିବ। ଭୁବନେଶ୍ୱର ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର ତରଫରୁ ହୋଇଥିବା ଓଡ଼ିଶୀ ନୃତ୍ୟ ମହୋତ୍ସବ ଗଲାକାଲି ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସନ୍ଧ୍ୟାଥି ଗୁରୁ ଆଲୋକା କାନୁନଗୋ ରାସେଶ୍ୱରୀଙ୍କ ରାସଲୀଲାକେ ଓଡ଼ିଶୀ ନୃତ୍ୟଥି ରୂପାନ୍ତରିତ କରିଥିଲେ। ତାଙ୍କ ନାଚଥି ଦର୍ଶକମାନେ ବିଭୋର ହୋଇଯାଇଥିଲେ। ମହୋତ୍ସବଥି ଦେଶ ବିଦେଶରୁ 350 ଅଧିକା ନୃତ୍ୟଶିଳ୍ପୀ ଭାଗ ନେଇଥିଲେ। ସମ୍ବଲପୁର ଲୋକମହୋତ୍ସବ ଲାଗି ଗଲାକାଲି ସହରର ଅଇଁଠାପାଲି ବିର୍ସାମୁଣ୍ଡା ପଡ଼ିଆନ ଭୂମିପୂଜନ ଆଉ ଶୁଭସ୍ତମ୍ଭ ସ୍ଥାପନା କରାଯାଇଛି। ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀ ଆଉ ମା' ପାଟଣେଶ୍ୱରୀଙ୍କର ମନ୍ଦିରନୁ ପୂଜାର୍ଚ୍ଚନା ଉତ୍ରୁ ଆଜ୍ଞାମାଲ ନିଆଯାଇକରି ମହୋତ୍ସବ କମିଟିର କର୍ମକର୍ତ୍ତାମାନେ ବିର୍ସାମୁଣ୍ଡା ପଡ଼ିଆକେ ପହଞ୍ଚିଥିଲେ। ମହୋତ୍ସବର ନୋଡାଲ ଅଧିକାରୀ ଆଉ ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ରେହାନ ଖେତ୍ରୀ ମୁଖ୍ୟକର୍ତ୍ତା ଭାବେ ଭୂମିପୂଜନ କରିଥିଲେ। ସୂଚନା ଅନୁସାରେ ଆଇବା 4 6 ତକ ମହୋତ୍ସବ ହେବା। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ର 2 ମତ୍ସ୍ୟ ଆଉ ପ୍ରାଣୀ ସମ୍ପଦ ମେଳା ଗଲାକାଲି ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ନିରଜ ଚନ୍ଦ୍ର କହନକର ସଭାପତିତ୍ୱଥି ହୋଇଥିବା କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି ଯୋଗ ଦେଇଥିଲେ। ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।